ନମ୍ବର ୱାର୍ଡରୁ କହୁଛି ଆମର କଣ ମୁଁ ବବି ରେଡ୍ଡି କହୁଛି 66 ନମ୍ବର ୱାର୍ଡରୁ କହୁଛି ଆମର ଏଇପଟେ ଡ୍ରେନ୍ର ପ୍ରୋବ୍ଲେମ୍ ବହୁତ ରହୁଛି ଆଉ ଡ୍ରେନ୍ ସଫା ହେବା 8 ଦିନ ପରେ ହିଁ ସେ ଅଳିଆ ସଫା କରିବା ପୂର୍ବରୁ ଫେର ଅଳିଆ ଡ୍ରେନ୍କୁ ଯାଉଛି ପ୍ଲେଟ୍ ପଡ଼ିନି କିଛି ନାହିଁ ସେଇ ଦୁର୍ଗନ୍ଧ ମଶା ମାଛି କାରଣରୁ ଆମର ବହୁତ ଅସୁବିଧା ହେଉଛି ବ୍ଲିଚିଂ ପଡ଼ୁନି ତେଲ ମଶା ପଡ଼ୁନି କିଛି ବି ପଡ଼ୁନି ଯଦି ବି କମ୍ପ୍ଲେନ୍ କରିବି ସେ କହୁଛନ୍ତି ଅଫିସରେ ଯାଇକି କମ୍ପ୍ଲେନ୍ ଦିଅନ୍ତୁ ସେ ଆମ କଥା କିଛି ଶୁଣିବେ ନା ଆମର ସମସ୍ୟା ଆମେ ଫୋନ ମାଧ୍ୟମରେ କହୁଛୁ ଆମର ଏଇଟା କେମିତି ସମାଧାନ କରନ୍ତୁ ମୁଁ କହିଲି ଆମର ସେ ମ୍ୟାଡମ୍ ଯାହା ଶିଖିଲେ